ଆରେ ସବୁ କଣ ଆସିଗଲଣି ଆମ ଜାଗାଟା ଛାଡୁନ।
ଆମ ଓଡ଼ିଶାରେ ଦେଶ ବିଦେଶରେ ସବୁ ଦେଖୁଛନ୍ତି ଖଟି, ତେଣୁ ଆମେ ଟିକେ ସିରିୟସ୍ ହବା ଆରମ୍ଭିବା ବିଷୟଟି। ଏଇ ଦୁନିଆରେ ସବୁଠାରୁ ବଡ଼ ସମସ୍ତେ କହନ୍ତି ମା, ସେଇ ମା ଆଜି ପିଲାକୁ ବିକୁଛି ପାଉନାହିଁ କିଛି ସାହା।
ପରଫେକ୍ଟ ଟପିକ୍।
ହଏ 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 ହଏ।
ଦଶ ମାସ ନିଜ ଗର୍ଭରେ ରଖି ଅନ୍ତଫାଡ଼ି ଜନ୍ମ ଦେଉଛି, କାହିଁକି ସେଇ ମା ଟଙ୍କା କିଛି ପାଇଁ ପିଲାଟାକୁ ବିକି ଦେଉଛି। କାରଣ ଖୋଜିଲେ ହଜାରେ ମିଳିବ, ସବୁ କଥା କହି ହବନି, ତଥାପି କିଛିଟା ଗୁରୁତର କଥା ନ କହି ବି ରହି ହଉନି।
ନା ଭାଇ କୁହ, ତମେ କୁହ।
ହଏ 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 ହଏ।
ଟଙ୍କା ପାଇଁ ଲକ୍ଷ୍ମୀ, ଶକ୍ତି ପାଇଁ ଦୁର୍ଗା, ଶିକ୍ଷା ପାଇଁ ଦେବୀ ଶାରଦା, ଜନ୍ମ ପାଇଁ ମା, ଘର ପାଇଁ ସ୍ତ୍ରୀ, ଭଉଣୀଟେ ପାଇଁ ଶରଧା, ସମସ୍ତେ ତ ନାରୀ, ତାଙ୍କରି ଛୁଆଁରେ ଆମରି ସଂସାର ଚାଲିଛି। ଝିଅଟିଏ ଯଦି ଘରେ ହେଇଗଲା, କାହିଁ ତମ ଛାତି ଫାଟୁଛି?
ଶାଶୁ ନଣନ୍ଦ ତ ମନା କରୁଛନ୍ତି।
ହଏ 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 ହଏ।
ଆଉ କିଛି ଘରେ ଅଲଗା ଘଟଣା ଦେଖିବାକୁ ଭାଇ ମିଳୁଛି, ସ୍ୱାମୀ ମଦ ପିଇ ପଇସା ସାରୁଛି, ସଂସାର ଉପାସ ରହୁଛି। ସ୍ତ୍ରୀ ଯଦି କେବେ ଘରଦ୍ୱାର କଥା ଅଭାବ ତାହାର କହୁଛି, କାହିଁ ପିଲା ଉଡ଼ା ଜନ୍ମ କରୁଥିଲୁ ମାରିଦେ ଫିଙ୍ଗିଦେ କହୁଛି।
ମଦ ପିଲା ତ ଗଲା ଆଉ।
ମା ବୋଲି ଯୋଉ ଜନ୍ତୁଟିରେ ଭାଇ ସବୁ ସହିପାରେ, ସେଇ ହେଲେ ତା ପିଲାର ଉପାସିଆ ମୁଁ ହସିଏ ଦେଖିପାରେ ନାହିଁ। ଟେକି ଦିଏ ପିଲା ଆଉ କାହା ହାତେ ଛାତି କରିଦେଇ ପଥର, ଯେଉଁଠି ଥାଆତୁ ଭଲରେ ଥାରେ ବଣର ହାତୀ ବି ରଜାର।
ପିଲାଟା ବଞ୍ଚିକି ରହୁ।
ହଏ 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 ହଏ।
ଆଉ କିଛି ଘରେ ଜନ୍ମ ପୂର୍ବରୁ ମାଆକୁ ନୋଟିସ୍ ଲାଗୁଛି, ଏଥରକ ଯଦି ଝିଅ ଜନ୍ମ କଲୁ ସୌତୁଣୀ ତର ଆସୁଛି। ମାଆଟି ବିଚାରି କ'ଣ କରିବ, ଠାକୁରଙ୍କୁ ଖାଲି ଡାକୁଛି, ଯଦି ଝିଅ ହେଲା ପରିବାର ପାଇଁ ଡ୍ରେନ୍କୁ ଫିଙ୍ଗି ଦେଉଛି।
ଏଇ ଖବର ତ ଡେଲି ଦୁଇଟା।
ଆଜିକା ଦିନରେ ସବୁ କହୁଛନ୍ତି ଝିଅ ପୁଅକୁଠୁ ଆଗରେ, ପାଠ ହଉ ଅବା ଖେଳକୁଦ ନାଚ କେଉଁଠି ନାହାନ୍ତି ପଛରେ, ତଥାପି କାହିଁକି ଝିଅ ପାଇଁ ଏଠି ଆଡମିଟ୍ କାର୍ଡ ମିଳେନି? ସକାଳ ସୂର୍ଯ୍ୟ ଦେଖିବା ଆଗରୁ ସରିଯାଏ ତାର କାହାଣୀ।
ସନ୍ଦୀପ ପାଇଁ ଝିଅ ମିଳୁନି।
ହଏ 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 ହଏ।
ଆଉ କିଛି ମା ପିଲାକୁ ବିକନ୍ତି ଭିକ ମଗେଇବା ପାଇଁ, ଦିନକୁ 200 ମିଳିଗଲା ପରେ ରାତିକୁ ତ ଚିନ୍ତା ନାହିଁ। ଆଉ କିଛି ମା ପିଲାଙ୍କୁ ଦିଅନ୍ତି ସଂଖ୍ୟାରେ ଅଧିକ ହେଲେ, ମଜାରେ ମଜାରେ ହେଇଗଲା ବୋଲି କହନ୍ତି ପଚାରିଦେଲେ।
କଣ କହିଲ ମୋ ବାପୁ ଭାଇ?
ହଏ 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 ହଏ।
କେହି ଜଣେ ବଡ଼ ଲୋକ କହିଥିଲେ, ଭଲ ମା ମୋତେ ଦିଅ, ଭଲ ରାଷ୍ଟ୍ରଟିଏ ତମକୁ ଦେବି, ମୁଁ ଛୁଟିବ ଖୁସିର ସୁଅ। ମାଆଟିଏ ଯଦି ଦୁଃଖରେ ରହିବ, ଦେଶ ସୁଖ ଲିଭିଯିବ, ଉପାସ ପେଟରେ ମା ଲୁହ ତୋକେ ଦୁନିଆକୁ ଜାଳିଦେବ।
ଏଇଟା ତ ନେପୋଲିଅନ କହିଥିଲେ।
ହଏ 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 ହଏ।
ଆଜି ତ ଆମର ସମୟ ହେଲାଣି ଖଟିକୁ ରଖିବା ଏଇଠି, ଆଗାମୀ ଅଧ୍ୟାୟ ଆଉ କିଛି କଥା ଭାବି ଭାବି ଦବା ଭେଟି। ସବୁ ଦର୍ଶକଙ୍କୁ ଆମର ଏଇଠି ରହିଲା ଏ ନିବେଦନ, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରିବେ ପପୁ ପମ୍ ପମ୍ କ୍ରିଏସନ।
ନଙ୍ଗା ନଙ୍ଗା ଆଇଟମ ମିସ୍ କରିବେନି।
ହଏ 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 ହଏ।